ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
साधु सभीको अरु चिमिनाती साधु सभीको क्षमा मागी बागु प्रभु कर
क्षमा मागी बागु प्रभु कर
मनु तत्त रुदने छुचि तुमा पयर छुचि तुमा पयर
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুথিব আপনার মতামত জনাই আমার এই ঠিকার যোগাযোগ করতু আমার ঠিকনা আডভেন্টিস্ট মিডিয়া সেন্টার এসডিএ মিশন কম্পাউন্ড সালিসবুরি পার্ক পুণে 411037 মহারাষ্ট্র বা খোলন্তু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
হুশ এবং জ্বরম ভাগ দুই। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছি। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ରଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ହୁଶ ଏବଂ ଜେରମ ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ଏହି ହୁଶ ଏବଂ ଜେରମଙ୍କ ବିଷୟରେ ଅଧିକ ଜାଣିବା। ବନ୍ଧୁ, ପ୍ରାଗରରେ କାର୍ଯ୍ୟର ଖବର ରୋମକୁ ନିଆଯାଇଥିଲା ଏବଂ ଖୁବ୍ ଶୀଘ୍ର ହୁଶ ପୋପ ନିକଟରେ ହାଜର ହେବାକୁ ଡକାଯାଇଥିଲା। ମାନିବା ହେଉଛି ନିଜକୁ ନିର୍ଦ୍ଦିଷ୍ଟ ମୃତ୍ୟୁରେ ପ୍ରକାଶ କରିବା। ବୋହିମିଆର ରାଜା ରାଣୀ ବିଶ୍ୱବିଦ୍ୟାଳୟ ସମ୍ଭ୍ରାନ୍ତ ସଦସ୍ୟ ତଥା ସରକାରଙ୍କ ଅଧିକାରୀମାନେ ଏକତ୍ରିତ ହୋଇ ପଣ୍ଟିପଙ୍କୁ ଏକ ଆବେଦନ କରିଥିଲେ। ସେ ହୁସ୍ଙ୍କୁ ପ୍ରାଗରରେ ରହିବାକୁ ଏବଂ ଡେପୁଟିଙ୍କ ଦ୍ୱାରା ରୋମରେ ଉତ୍ତର ଦେବାକୁ ଅନୁମତି ଦିଆଯାଇଥିଲା। ଏହି ଅନୁରୋଧ ମଞ୍ଜୁର କରିବା ପରିବର୍ତ୍ତେ ପୋପ୍ ହୁଶଙ୍କ ବିଚାର ଏବଂ ନିନ୍ଦାକୁ ଆଗେଇ ନେଇଥିଲେ ଏବଂ ପରେ ପ୍ରାଗା ସହରକୁ ହସ୍ତପେକ୍ଷ କରିବାକୁ ଘୋଷଣା କରିଥିଲେ। ସେହି ଯୁଗରେ ଏହି ବାକ୍ୟ ଯେତେବେଳେ ଉଚ୍ଚାରଣ କରାଯାଏ ବ୍ୟାପକ ଆଲାରମ୍ ସୃଷ୍ଟି କଲା। ଯେଉଁ ସମୂହରେ ଏହା ସହିତ ଆସିଥିଲା ସେହି ଲୋକମାନଙ୍କ ପାଇଁ ଆତଙ୍କ ସୃଷ୍ଟି କରିବା ପାଇଁ ଭଲ ଭାବରେ ଅନୁକୂଳ ହୋଇଥିଲା। ଯେଉଁମାନେ ପୋପ୍ ନିଜେ ଈଶ୍ୱର ପ୍ରତିନିଧି ଭାବରେ ଦେଖୁଥିଲେ, ସ୍ୱର୍ଗ ଏବଂ ନର୍କର ଚାବି ଧରିଥିଲେ ଏବଂ ସାମାୟିକ ତଥା ଆଧ୍ୟାତ୍ମିକ ବିଚାର ମଧ୍ୟ କରିବାକୁ ସକ୍ଷମତା ରଖିଥିଲେ, ବିଶ୍ୱାସ କରାଯାଉଥିଲା ଯେ ଏହି ଅଞ୍ଚଳ ବିରୁଦ୍ଧରେ ସ୍ୱର୍ଗଦ୍ୱାର ବନ୍ଦ ହୋଇଯାଇଥିଲା। ଯେପର୍ଯ୍ୟନ୍ତ ଏହି ନିଷେଧାଦେଶ ହଟାଇବା ପାଇଁ ପୋପ୍ ସନ୍ତୁଷ୍ଟ କରିବା ପର୍ଯ୍ୟନ୍ତ ମୃତ୍ୟୁମାନେ ସୁଖର ସ୍ଥାନକୁ ବନ୍ଦ ହୋଇଯାଇଥିଲା। ଭୟଙ୍କର ବିପର୍ଯ୍ୟୟର ଚିହ୍ନରେ ଧର୍ମର ସମସ୍ତ ସେବା ସ୍ଥଗିତ ରଖାଗଲା। ଚର୍ଚ୍ଚ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ଚର୍ଚ୍ଚ ପରିସରରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୃତ୍ୟୁ ସମାଧି ସ୍ଥଳରେ ସମାଧି ମନା କରି କବର କିମ୍ବା ରକ୍ଷେତ୍ରରେ କବର ଦିଆଯାଇନଥିଲା। ଏହିପରି କଳ୍ପନାକୁ ଆକର୍ଷିତ କରିଥିବା ପଦପେକ୍ଷ ଦ୍ୱାରା ରୋମ୍ ପୁରୁଷମାନଙ୍କ ବିବେକକୁ ନିୟନ୍ତ୍ରଣ କରିବା ପାଇଁ ପ୍ରବନ୍ଧ କରିଥିଲେ। ପ୍ରାଗର ସହର ଉତ୍ତେଜନାତର ପରିପୂର୍ଣ୍ଣ ଥିଲା। ଏକ ବହୁତ ଶ୍ରେଣୀ ହୁସ୍ ସେମାନଙ୍କ ସମସ୍ତ ବିପର୍ଯ୍ୟୟର କାରଣ ବୋଲି କହି ନିନ୍ଦା କଲା ଏବଂ ତାଙ୍କୁ ରୋମ୍ର ପ୍ରତିଶୋଧ ନେବାକୁ ଦିଆଗଲା। ଝଡ଼କ ଶାନ୍ତି କରିବା ପାଇଁ ସଂସ୍କାରକ କିଛି ସମୟ ପାଇଁ ନିଜ ଗାଁକୁ ଚାଲିଗଲେ। ସେ ପ୍ରାଗରରେ ଛାଡ଼ିଥିବା ବନ୍ଧୁମାନଙ୍କୁ ଲେଖି ସେ କହିଛନ୍ତି, ଯଦି ମୁଁ ତୁମ ଓ ମଝିରୁ ଦୂରରେ ଯାଇଛି ତେବେ ଅସ୍ତୁତ ଲୋକଙ୍କୁ ଚିତ୍ର ଆଙ୍କିବା ପାଇଁ ସ୍ଥାନ ନଦେବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଆଦେଶ ଏବଂ ଉଦାହରଣ ପାଳନ କରିବ। ନିଜ ଉପରେ ଅନନ୍ତ ନିନ୍ଦା ଏବଂ ଧାର୍ମିକମାନଙ୍କ ପାଇଁ ଦୁଃଖ ଓ ନିର୍ଯାତନାର କାରଣ ନହେବା ପାଇଁ ମୁଁ ମଧ୍ୟ ଏକ ଆଶଙ୍କା ମାଧ୍ୟମରେ ଅବସର ନେଇଛି ଯେ ତୁମ ମଧ୍ୟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ନିଷେଧ ପୁରୋହିତମାନେ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରନ୍ତି, କିନ୍ତୁ ମୁଁ ତୁମକୁ ଈଶ୍ୱରୀୟ ସତ୍ୟକୁ ଅସ୍ୱୀକାର କରିବାକୁ ଛାଡ଼ି ନାହିଁ, ଯେଉଁଥିରେ ଈଶ୍ୱରଙ୍କ ସାହାଯ୍ୟରେ ମୁଁ ମରିବାକୁ ଇଚ୍ଛା କରେ। ଏହିପରି ସେ ଲେଖିଥିଲେ। ବନ୍ଧୁ, ହୋସ୍ ତାଙ୍କର ପରିଶ୍ରମ ବନ୍ଦ କରିନଥିଲେ, କିନ୍ତୁ ଆଖପାଖ ଦେଶ ଦେଇ ଭ୍ରମଣ କରି ଉତ୍ସାହିତ ଜନତାଙ୍କ ନିକଟରେ ପ୍ରଚାର କରିଥିଲେ। ଏହିପରି ଭାବରେ ସୁସମାଚାରକୁ ଦମନ କରିବା ପାଇଁ ପୋପ୍ ଯେଉଁ ଉପାୟ ଅବଲମ୍ବ କରିଥିଲେ ତାହା ଏହାକୁ ବ୍ୟାପକ ଭାବରେ ବିସ୍ତାର କରିଥିଲା। ଆମେ ସତ୍ୟ ବିରୁଦ୍ଧରେ କିଛି କରିପାରିବୁ ନାହିଁ, କିନ୍ତୁ ସତ୍ୟ ପାଇଁ ଏହିପରି ଦୃତ୍ୟ କରନ୍ତି 13:3 ସାଧୁ ପାଲ ଲେଖନ୍ତି। ବନ୍ଧୁ, ହସଙ୍କ ମନ ତାଙ୍କ କ୍ୟାରିୟର ଏହି ପର୍ଯ୍ୟାୟରେ ଏକ ଯନ୍ତ୍ରଦାୟକ ବିବାଦର ଦୃଶ୍ୟ ପରି ମନେ ହୁଏ। ଯଦିଓ ଚର୍ଚ୍ଚ ତାଙ୍କ ବ୍ରଜପାତର ତାଙ୍କୁ ଅତିଷ୍ଠ କରିବାକୁ ଚେଷ୍ଟା କରୁଥିଲା, ତଥାପି ସେ ତାଙ୍କ ଅଧିକାରକୁ ତ୍ୟାଗ କରିନଥିଲେ। ରୋମାନ୍ ଚର୍ଚ୍ଚ ତାଙ୍କ ପାଇଁ କ୍ରିଷ୍ଣଙ୍କ ଜୀବନସାଥୀ ଥିଲା ଏବଂ ପୋପ୍ ଈଶ୍ୱରଙ୍କ ପ୍ରତିନିଧି ଏବଂ ଭିକାର ଥିଲେ। ହୁସ୍ ଯାହା ବିରୁଦ୍ଧରେ ଲଢ଼ୁଥିଲେ ତାହା ହେଉଛି ଅଧିକାରର ଅପବ୍ୟବହାର, ନୀତି ନିଜେ ନୁହେଁ। ଏହା ତାଙ୍କ ବୁଝାମଣାର ବିଶ୍ୱାସ ଏବଂ ତାଙ୍କ ବିବେକର ଦାବି ମଧ୍ୟରେ ଏକ ଭୟଙ୍କର ଦ୍ୱନ୍ଦ୍ୱ ସୃଷ୍ଟି କଲା। ଯଦି କର୍ତ୍ତୃପକ୍ଷ ଠିକ୍ ଏବଂ ଅସମ୍ପୂର୍ଣ୍ଣ ଥିଲେ, ଯେହେତୁ ସେ ଏହାକୁ ବିଶ୍ୱାସ କରୁଥିଲେ, ଏହା କିପରି ହେଲା ଯେ ସେ ଏହାକୁ ଅପମାନନ କରିବାକୁ ବାଧ୍ୟ ହେଲେ? ବନ୍ଧୁ, ସେ ଦେଖିଲେ ପାପ କରିବା କିନ୍ତୁ ଏକ ଅବିସ୍ମରଣୀୟ ଚର୍ଚ୍ଚକୁ ମାନିବା କାହିଁକି ଏପରି ସମସ୍ୟା ସୃଷ୍ଟି କରିବ। ଏହି ସମସ୍ୟାଟି ସେ ସମାଧାନ କରିପାରିନଥିଲେ। ଏହା ସନ୍ଦେହ ଥିଲା ଯେ ତାଙ୍କୁ ଘୃଣା ଘଣ୍ଟା ନିର୍ଯାତନା ଦିଆଯାଇଥିଲା। ଏକ ସମାଧାନର ନିକଟତମ ଆନୁମାନିକତା ଯାହା ସେ ତିଆରି କରିବାରେ ସକ୍ଷମ ହୋଇଥିଲେ ତାହା ହେଲା ଯେ ତ୍ରାଣକର୍ତ୍ତାଙ୍କ ଦିନରେ ଯେପରି ପୁନର୍ବାର ଘଟିଥିଲା ସେହି ଚର୍ଚ୍ଚର ପୁରୋହିତମାନେ ଦୁଷ୍ଟ ବ୍ୟକ୍ତି ହୋଇଥିଲେ ଏବଂ ସେମାନଙ୍କ ଆଇନଗତ ଅଧିକାରକୁ ବେଆଇନ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ। ଏହା ତାଙ୍କୁ ନିଜ ମାର୍ଗଦର୍ଶନ ପାଇଁ ଗ୍ରହଣ କରିବାକୁ ଏବଂ ଅନ୍ୟମାନଙ୍କ ପାଇଁ ସେମାନଙ୍କ ପାଇଁ ପ୍ରଚାର କରିବାକୁ ଆଗେଇ ଆସିଥିଲା। ସର୍ବାଧିକ ଯାହା ଶାସ୍ତ୍ରର ନିର୍ଦ୍ଦେଶଗୁଡ଼ିକ ବୁଝାମଣା ମାଧ୍ୟମରେ ପ୍ରଦାନ କରାଯାଇଥିଲା। ବିବେକକୁ ଶାସନ କରିବା, ଅନ୍ୟ ଅର୍ଥରେ ଈଶ୍ୱର ବାଇବଲରେ କଥାବାର୍ତ୍ତା କରନ୍ତି ଏବଂ ଯାଜକତ୍ୱ ମାଧ୍ୟମରେ କଥାବାର୍ତ୍ତା କରୁଥିବା ମଣ୍ଡଳୀ ନୁହେଁ, ତାହା ହେଉଛି ଏକ ଅସମ୍ପୂର୍ଣ୍ଣ ମାର୍ଗଦର୍ଶନ। ଯେତେବେଳେ କିଛି ସମୟ ପରେ ପ୍ରାଗରରେ ଉତ୍ତେଜନା କମିଗଲା, ହୁସ୍ ବେଥହେଲମର ଚାପଲକୁ ଫେରି ଆସିଲେ। ଅଧିକ ଉତ୍ସାହ ଏବଂ ସାହସର ସହିତ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ ଲାଗିଲେ। ତାଙ୍କର ଶତ୍ରୁମାନେ ସକ୍ରିୟ ଏବଂ ଶକ୍ତିଶାଳୀ ଥିଲେ, କିନ୍ତୁ ରାଣୀ ଏବଂ ଅନେକ ସମ୍ଭ୍ରାନ୍ତ ବ୍ୟକ୍ତି ତାଙ୍କ ବନ୍ଧୁ ଥିଲେ ଏବଂ ବହୁ ସଂଖ୍ୟାରେ ଲୋକ ତାଙ୍କ ପକ୍ଷରେ ଥିଲେ। ତାଙ୍କର ଶୁଦ୍ଧ ତଥା ଉଚ୍ଚତର ଶିକ୍ଷା ଏବଂ ପବିତ୍ର ଜୀବନକୁ ରୋମାନୀୟମାନେ ପ୍ରଚାର କରୁଥିବା ଅପମାନଜନକ ଡଗମ ସହିତ ତୁଳନା କଲେ ଏବଂ ସେମାନେ ଅଭ୍ୟାସ କରୁଥିବା ଅଭଦ୍ରତା ଏବଂ ଅପମାନକୁ ତୁଳନା କଲେ। ଅନେକ ତାଙ୍କ ପକ୍ଷରେ ରହିବା ଏବଂ ଗୌରବର ବିଷୟ। ଏପର୍ଯ୍ୟନ୍ତ ହୁସ୍ ନିଜ ପରିଶ୍ରମରେ ଏକାଠି ଠିଆ ହୋଇଥିଲେ, କିନ୍ତୁ ବର୍ତ୍ତମାନ ଜେରମ୍, ଯିଏ ଇଂଲଣ୍ଡରେ ଥିବାବେଳେ ୱିକ୍ଲିଫିଙ୍କ ଶିକ୍ଷା ଗ୍ରହଣ କରିଥିଲେ, ସଂସ୍କାର କାର୍ଯ୍ୟର ଯୋଗ ଦେଇଥିଲେ। ଦୁହେଁ ପରବର୍ତ୍ତୀ ସମୟରେ ସେମାନଙ୍କ ଜୀବନରେ ଏକଜୁଟ ହୋଇଥିଲେ ଏବଂ ମୃତ୍ୟୁରେ ସେମାନେ ବିଭାଜିତ ହେବା ଉଚିତ ନୁହେଁ। ପ୍ରତିଭା, ବ୍ୟକ୍ତବ୍ୟ ଏବଂ ଶିକ୍ଷାର ଉଜ୍ଜ୍ୱଳତା ଉପହାର ଯାହା ଲୋକପ୍ରିୟ ଅନୁଗ୍ରହ ଜିତେ। ଜେରମ୍ ଦ୍ୱାରା ଏକ ପ୍ରାଧାନ୍ୟ ସ୍ତରରେ ରହିଥିଲା, କିନ୍ତୁ ସେହି ଗୁଣଗୁଡ଼ିକରେ ଯାହା ଚରିତ୍ରର ପ୍ରକୃତ ଶକ୍ତି ଗଠନ କରେ, ହୁସ୍ ଅଧିକ ଥିଲେ। ତାଙ୍କର ଶାନ୍ତ ବିଚାର ଜେରମ୍ଙ୍କ ପ୍ରେରଣାଦାୟକ ଆତ୍ମା ଉପରେ ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କଲା। ଯିଏ ପ୍ରକୃତ ନମ୍ରତା ସହିତ ନିଜର ମୂଲ୍ୟବୋଧକୁ ଅନୁଭବ କଲା ଏବଂ ତାଙ୍କ ପରାମର୍ଶର ସମ୍ପନ୍ନ କଲା, ସେମାନଙ୍କ ମିଳିତ ପରିଶ୍ରମ ଅଧୀନରେ ସଂସ୍କାର ଅଧିକ ଦୃଢ଼ ଗତିରେ ବୃଦ୍ଧି ପାଇଲା। ମନୋନୀତ ବ୍ୟକ୍ତିମାନଙ୍କ ମନ ଉପରେ ଈଶ୍ୱର ମହାନ ଆଲୋକକୁ ଅନୁମତି ଦେଲେ। ରୋମର ଅନେକ ତ୍ରୁଟି ସେମାନଙ୍କୁ ପ୍ରକାଶ କଲେ, କିନ୍ତୁ ସେମାନେ ଜଗତକୁ ଦିଆଯାଇଥିବା ସମସ୍ତ ଆଲୋକ ପାଇନଥିଲେ। ଏମାନଙ୍କ ମାଧ୍ୟମରେ ତାଙ୍କର ସେବକମାନେ ଈଶ୍ୱର ରୋମନ ଧର୍ମର ଅନ୍ଧକାରକୁ ଲୋକଙ୍କୁ ଆଗେଇ ନେଉଥିଲେ, କିନ୍ତୁ ସେମାନଙ୍କୁ ଭେଟିବା ପାଇଁ ଅନେକ ଏବଂ ବଡ଼ ପ୍ରତିବନ୍ଧକ ଥିଲା ଏବଂ ସେ ଏହାକୁ ସହି ପାରିଲେ। ପାରିବା ପରେ ସେମାନଙ୍କୁ ଆଗକୁ ବଢ଼େଇଲା। ସେମାନେ ଏକା ସାଙ୍ଗରେ ସମସ୍ତ ଆଲୋକ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଯେଉଁମାନେ ଅନ୍ଧକାରରେ ଦୀର୍ଘ ଦିନ ଧରି ବାସ କରନ୍ତି, ସେମାନଙ୍କ ପାଇଁ ମଧ୍ୟାହ୍ନ ସୂର୍ଯ୍ୟର ସମ୍ପୂର୍ଣ୍ଣ ଗୌରବ ପରି। ଯଦି ଏହା ଉପସ୍ଥିତ ହୁଏ ତେବେ ସେମାନଙ୍କୁ ଦୂରେଇ ରଖିବ, ତେଣୁ ସେ ଏହାକୁ ନେତାମାନଙ୍କୁ ଧୀରେ ଧୀରେ ପ୍ରକାଶ କଲେ, ଯେହେତୁ ଏହା ଲୋକମାନଙ୍କ ଦ୍ୱାରା ଗ୍ରହଣ କରାଯାଇପାରେ। ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଅନ୍ୟ ବିଶ୍ୱସ୍ତ ଶ୍ରମିକମାନେ ଅନୁସରଣ କରିବାକୁ ଯାଉଥିଲେ ଲୋକମାନଙ୍କୁ ସଂସ୍କାର ପଥରେ ଆଗେଇ ନେବାକୁ। ଚର୍ଚ୍ଚରେ ବିଭେଦ ଜାରି ରହିଲା। ତିନି ଜଣ ପୋପ୍ ବର୍ତ୍ତମାନ ସର୍ବୋତ୍ତତା ପାଇଁ ଦାବି କରୁଥିଲେ ଏବଂ ସେମାନଙ୍କ ବିବାଦ ଖ୍ରୀଷ୍ଟ ଧର୍ମକୁ ଅପରାଧ ଏବଂ ଗଣ୍ଡଗୋଳରେ ପରିପୂର୍ଣ୍ଣ କରିଥିଲା। ଅନାଥମେ ପିଙ୍ଗେବାରେ ସନ୍ତୁଷ୍ଟ ନୁହନ୍ତି, ସେମାନେ ସାମୟିକ ଅସ୍ତ୍ରଶସ୍ତ୍ର ବ୍ୟବହାର କଲେ। ଅସ୍ତ୍ରଶସ୍ତ୍ର କିଣିବା ଏବଂ ସୈନିକ ପାଇବା ପାଇଁ ପ୍ରତ୍ୟେକ ତାଙ୍କ ବିଷୟରେ କାଷ୍ଟ କରିଥିଲା। ଅବଶ୍ୟ ଟଙ୍କା ରହିବା ଆବଶ୍ୟକ ଏବଂ ଏହା କିଣିବା ପାଇଁ ଉପହାର କାର୍ଯ୍ୟାଳୟ ଏବଂ ଚର୍ଚ୍ଚର ଆଶୀର୍ବାଦ ବିକ୍ରୟ ପାଇଁ ଦିଆଗଲା। ପୁରୋହିତମାନେ ମଧ୍ୟ ସେମାନଙ୍କର ଉଚ୍ଚ ପଦସ୍ଥମାନଙ୍କୁ ଅନୁକରଣ କରି ପ୍ରତିଦ୍ୱନ୍ଦ୍ୱୀକୁ ନମ୍ର କରିବା ଏବଂ ନିଜର ଶକ୍ତି ବଢ଼ାଇବା ପାଇଁ ସିମୋନି ଏବଂ ଯୁଦ୍ଧ ବ୍ୟବହାର କଲେ। ଦୈନନ୍ଦିନ ବଢ଼ୁଥିବା ସାହସିକତା ସହିତ ହୁସ୍ ଘୃଣ୍ୟ ବିରୁଦ୍ଧରେ ଘଡ଼ଘଡ଼ି କଲେ, ଯାହା ଧର୍ମ ନାମରେ ସହ୍ୟ କରାଯାଇଥିଲା ଏବଂ ଲୋକମାନେ ଖୋଲାଖୋଲି ଭାବରେ ରୋମିଶ ନେତାମାନଙ୍କ ଦୋଷ ରୂପ କରିଥିଲେ, ଯାହା ଖ୍ରୀଷ୍ଟ ଧର୍ମକୁ ଭଳି ଭରି ଦେଇଥିଲା। ବନ୍ଧୁ, ପୁନର୍ବାର ପ୍ରାଗା ସହର ଏକ ରକ୍ତାକ୍ତ ସଂଘର୍ଷର ସମ୍ମୁଖୀନ ହେବାକୁ ଲାଗିଲା। ପୂର୍ବ ଯୁଗ ପରି ଈଶ୍ୱରଙ୍କ ସେବକ ଇସ୍ରାଏଲକୁ ଅସୁବିଧାରେ ପକାଉଥିବା ଭାବରେ ଅଭିଯୋଗ କରାଯାଉଥିଲା। ସହରକୁ ପୁନର୍ବାର ହସ୍ତପେକ୍ଷ ଅଧୀନରେ ରଖାଗଲା ଏବଂ ହୁସ୍ ତାଙ୍କ ଜନ୍ମ ଗାଁକୁ ଫେରିଲେ। ବେଥରମର ତାଙ୍କର ପ୍ରିୟ ଚାପେଲରୁ ଏତେ ବିଶ୍ୱସ୍ତ ଭାବରେ ବହନ କରାଯାଉଥିବା ସହ ସମାପ୍ତ ହେଲା। ସେ ସତ୍ୟର ସାକ୍ଷୀ ଭାବରେ ନିଜ ଜୀବନ ଦେବା ପୂର୍ବରୁ ଏକ ବ୍ୟାପକ ପ୍ରାୟୋଜ୍ୟରୁ ସମସ୍ତ ଖ୍ରୀଷ୍ଟ ଧର୍ମବଲ ସ୍ୱାମୀକୁ କହିବାକୁ ଯାଉଥିଲେ। ୟୁରୋପର ବିଭ୍ରାନ୍ତିର ମନ୍ଦତାକୁ ଦୂର କରିବା ପାଇଁ ଏକ ସାଧାରଣ ପରିଷଦକୁ କନଷ୍ଟାଣ୍ଟାଇନ୍ ଭେଟିବାକୁ ଡକାଇଲେ। ବନ୍ଧୁ, ଏହି ପରିଷଦର ଚାହିଁବା ପୋପ୍ ଜନ୍ମ ସ୍ୱାଗତ କରିବା ଠାରୁ ବହୁ ଦୂରରେ ଥିଲା, ଯାହାର ଚରିତ୍ରର ଏବଂ ନୀତି ଅନୁସନ୍ଧାନର ସମ୍ମୁଖୀନ ହୋଇପାରେ, ଏପରିକି ପ୍ରଲୋଙ୍କଙ୍କ ଦ୍ୱାରା ମଧ୍ୟ ନୈତିକତା ହ୍ରାସ ପାଇଥିଲା। ସେ ସିଗସ ମୁଣ୍ଡର ଇଚ୍ଛାକୁ ବିରୋଧ କରିବାକୁ ସାହସ କଲେ ନାହିଁ। ପରିଷଦ ଦ୍ୱାରା ସମ୍ମାନ ଦେବାକୁ ଥିବା ମୁଖ୍ୟ ବସ୍ତୁଗୁଡ଼ିକ ହେଲା ଚର୍ଚ୍ଚରେ ଥିବା ବିଭେଦକୁ ସୁସ୍ଥ କରିବା ଏବଂ ବିଦ୍ରୋହକୁ ମୂଳପାଟନ କରିବା। ତେଣୁ ଦୁଇଟି ଆଣ୍ଟିପୋପଙ୍କୁ ଏହା ସମ୍ମୁଖରେ ହାଜର ହେବାକୁ ଡକାଯାଇଥିଲା ଏବଂ ନୂତନ ମତାମତର ଅଗ୍ରଣୀଗତ ପ୍ରଚାରକ ଜନ୍ ହୁସ୍ ପୂର୍ବ ସେମାନଙ୍କ ନିରାପଦତା ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବରେ ଉପସ୍ଥିତ ନଥିଲେ, କିନ୍ତୁ ସେମାନଙ୍କ ପ୍ରତିନିଧିଙ୍କ ଦ୍ୱାରା ପ୍ରତିନିଧିତ୍ୱ କରିଥିଲେ। ପରିଷଦର ସମାଲୋଚନା ପୋପ୍ ଜନ୍ମ ଅନେକ ଭୁଲ ବୁଝାମଣା ସହିତ ଏହା ନିକଟକୁ ଆସିଥିଲା। ସମ୍ରାଟଙ୍କ ଗୁପ୍ତ ଉଦ୍ଦେଶ୍ୟରେ ତାଙ୍କ ବହିଷ୍କାର କରିବା ଏବଂ ଅପମାନିତ କରିବା ଦୁଷ୍କର୍ମ ହିସାବକୁ ନିଆଯିବାର ଭୟ ଥିଲା। ବନ୍ଧୁ, ଏହାକୁ ସୁରକ୍ଷିତ କରି ରଖିଥିଲେ। ତଥାପି ସେ କନଷ୍ଟାଣ୍ଟାଇନ୍ ସହରର ମହାନ ପମ୍ପ ସହିତ ପ୍ରବେଶ କରିଥିଲେ, ସର୍ବୋଚ୍ଚ ପଦବୀର ଉପାସକ, ଏବଂ ତାପରେ ଏକ ପ୍ରାଙ୍ଗଣରେ ଟ୍ରେନ୍ ଯୋଗ ଦେଇଥିଲେ। ବନ୍ଧୁ, ଏହିପରି ଆମେ ଦେଖୁଛୁ କିପରି ଖ୍ରୀଷ୍ଟଙ୍କ ବାକ୍ୟ ପ୍ରଚାର କରାଯାଉଥିଲା, କିପରି ଖ୍ରୀଷ୍ଟଙ୍କ ଯିଏକି ପବିତ୍ର ଶାସ୍ତ୍ର ବାଇବଲଠୁ ଶିକ୍ଷା ଦେଉଥିଲା କିପରି ତାଡ଼ନା ହେଉଥିଲା, ଏହାଠାରୁ ଆମେ ଜାଣିପାରୁଛୁ। ବନ୍ଧୁ, ହାସ୍ ହୁସ୍ ଏବଂ ଜରମଙ୍କ ତୃତୀୟ ଭାଗ ଆମେ କାଲିକୁ ଦେଖିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTIST NTISTMEDIACENTRIINDIA अथवा डाउनलोड करन्तु आमर मोबाइल आप आपणकर मोबाइल प्ले स्टोर को जानतु आउ टाइप करन्तु द वॉइस ऑफ होप आउ डाउनलोड करन्तु ईश्वर आपणको आशीर्वाद करन्तु धन्यवाद
ছোঁ তুম পয়র